ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟରେ ଆଜିଠାରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟବନ୍ଦନା ଯୋଜନା ଆରମ୍ଭ ହେବ। କଟକ ବାଲିଯାତ୍ରା ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସୂଚନା ଅନୁଯାୟୀ ରାଜ୍ୟର 1,03,00,000 ପରିବାରର 3,50,00,000 ସଦସ୍ୟ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାରେ ଉପକୃତ ହେବାକୁ ଥିବାବେଳେ ବୟବନ୍ଦନା ଯୋଜନାରେ 70 ବର୍ଷ ବୟସରୁ ଅଧିକ 23,13,000 ଅଧିକ ହିତାଧିକାରୀ ଉପକୃତ ହେବେ। ଦେଶର 29,000 ଅଧିକ ଡାକ୍ତରଖାନାରେ ହିତାଧିକାରୀମାନଙ୍କୁ ଏହି ଯୋଜନା ଅଧୀନରେ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ। 13 ଜିଲ୍ଲାରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଆଜି ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ମଧ୍ୟ କଟକସ୍ଥିତ ଶିଶୁଭବନର ନୂତନ କୋଠାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ସମସ୍ତ ସୁଲଭ ଖାଉଟି କେନ୍ଦ୍ରରେ ଡିସ୍ପ୍ଲେ ବୋର୍ଡ ଲଗାଯିବ। ସେଥିରେ ଜିଲ୍ଲା ଅଭିଯୋଗ ସମାଧାନ ଅଧିକାରୀଙ୍କ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯିବ। କୌଣସି ଖାଉଟିଙ୍କ କିଛି ଅଭିଯୋଗ ଥିଲେ ସମ୍ପୃକ୍ତ ଅଧିକାରୀଙ୍କଠାରେ ଅଭିଯୋଗ କରାଯାଇପାରିବ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି। ଏ ସମ୍ପର୍କିତ ହାଇକୋର୍ଟରେ ଆଗତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କଠାରୁ ରିପୋର୍ଟ ତଲବ କରିଥିଲେ। ଅମୃତ ଷ୍ଟେସନ ଯୋଜନାରେ ରାଜ୍ୟର 6 ରେଳ ଷ୍ଟେସନ ଅନୁଗୁଳ, ତାଳଚେର, ତାଳଚେର ରୋଡ, ମେରାମୁଣ୍ଡୁଳି, ଢେଙ୍କାନାଳ ଓ ରେଡ଼ାଖୋଲର ପୁନଃ ବିକାଶ କାର୍ଯ୍ୟ କରାଯାଉଛି। ଅନୁଗୁଳ ଷ୍ଟେସନ ପାଇଁ 25,41,00,000 ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ତାଳଚେର ରୋଡ ଷ୍ଟେସନ ପାଇଁ 18,85,00,000, ତାଳଚେର ଷ୍ଟେସନ ପାଇଁ 12,97,00,000, ମେରାମୁଣ୍ଡୁଳି ପାଇଁ 21,99,00,000, ଢେଙ୍କାନାଳ ପାଇଁ 26,11,00,000 ଓ ରେଢ଼ାଖୋଲ ଷ୍ଟେସନ ପାଇଁ 26,93,00,000 ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଉନ୍ନତ ସଂଯୋଗୀକରଣ ସହ ସ୍ଥାୟୀ ପରିବହନ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ବୃହତ୍ ପାମ୍ ଅଏଲ୍ କ୍ଷେତ୍ର ପ୍ରସ୍ତୁତି ପାଇଁ 3 ତୈଳପମ୍ପ କମ୍ପାନୀ ଓ 4 ଜିଲ୍ଲା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି ଏହି ବୁଝାମଣାପତ୍ର ରାଜ୍ୟରେ ପାମ୍ ଅଏଲ୍ ଚାଷ କ୍ଷେତ୍ରକୁ ବୃଦ୍ଧି କରିବ, ଫଳରେ ରାଜ୍ୟରେ ଖାଇବା ତେଲ ଉତ୍ପାଦନ ବୃଦ୍ଧି ପାଇବ। ସୂଚନା ଅନୁଯାୟୀ ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କଟକ ଜିଲ୍ଲା ପାଇଁ 3 ପାମ୍ ଅଏଲ୍ କମ୍ପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶିକ୍ଷାର ମୂଲ୍ୟ ବୃଦ୍ଧି କରି ଦେଶର ବିକାଶ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଗତକାଲି ଅନୁଗୁଳସ୍ଥିତ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଓ ଶିକ୍ଷା ମହାବିଦ୍ୟାଳୟର ପ୍ଲାଟିନମ୍ ଜୟନ୍ତୀ ଉତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସୁରଜ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ନିରାଡମ୍ବର ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ,
ଗତ ମାସ ଆମେ ଭୁବନେଶ୍ୱରରେ ଗୋଟେ ଏମ୍ଓୟୁ ସ୍ୱାକ୍ଷରିତ କରିଥିଲୁ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ଅନୁଷ୍ଠାନ ସହିତ। ଏମ୍ଓୟୁ ସ୍ୱାକ୍ଷରିତ କରିଥିଲା ଅନୁଗୁଳ ଅଟୋନମସ୍ କଲେଜ। ଏ ଯେଉଁ ଏମ୍ଓୟୁ ସ୍ୱାକ୍ଷରିତ ହେଲା ଉଭୟ ଅନୁଷ୍ଠାନ ଭିତରେ, ଆମେ ଆଇଟେକ୍ ଖୋଲିପାରିବୁ, ଯେଉଁଟା ଇଣ୍ଟିଗ୍ରେଟେଡ୍ ଟିଚର୍ ଏଜୁକେସନ୍ ପ୍ରୋଗ୍ରାମ ଯେଉଁଟା କୁହାଯାଉଛି। ପିଲାମାନଙ୍କୁ ଆଉ ଗ୍ରାଜୁଏସନ୍ 3 ବର୍ଷ କଲେ ତାପରେ ବିଇଡି କରିବେ ବା ବିଏଡ୍ କରିବେ 2 ବର୍ଷ, 5 ବର୍ଷ ସମୟ ତାଙ୍କୁ ଦେବାକୁ ପଡ଼ୁଥିଲା। କିନ୍ତୁ ଯେଉଁ ଇଣ୍ଟିଗ୍ରେଟେଡ୍ ବିଏଡ୍ ଆମେ ନୂତନ ଭାବରେ ପ୍ରଚଳନ କରିବାକୁ ଯାଉଛୁ, ହାତ ଗଣତି କେତେକ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ମାନଙ୍କରେ, ସେଥିମଧ୍ୟରୁ ଏ ଐତିହ୍ୟ ମହାବିଦ୍ୟାଳୟଟି ଅନ୍ୟତମ ଅଟେ।
ଅନ୍ୟପକ୍ଷରେ ମନ୍ତ୍ରୀ ଶ୍ରୀ ସୁରଜ ଭଦ୍ରକ ଜିଲ୍ଲା ଧାମନଗର ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ 126 ସ୍ଥାୟୀ ଡେଣ୍ଟାଲ ସର୍ଜନ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଥିଲାଗି ଓଡ଼ିଶା ଲୋକସେବା ଆୟୋଗକୁ ଅବଗତ କରାଯାଇଛି। 126 ପଦବୀ ମଧ୍ୟରୁ ସାଧାରଣ ବର୍ଗଙ୍କ ପାଇଁ 12 ପଦବୀ ରହିଥିବାବେଳେ ଏସ୍ସିବିସି ବର୍ଗରେ 8, ଅନୁସୂଚିତ ଜାତି ବର୍ଗରେ 22 ଓ ଜନଜାତି ବର୍ଗରେ 84 ପଦବୀ ପୂରଣ କରାଯିବ ବୋଲି ଜଣାପଡ଼ିଛି। ସହରାଞ୍ଚଳରେ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକ ପକ୍ଷରୁ ଜନସେବାକୁ ଅଧିକ ପ୍ରଭାବୀ ଢଙ୍ଗରେ କାର୍ଯ୍ୟକାରୀ କରିବା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ ପରାମର୍ଶ ଦେଇଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଶ୍ରୀମତୀ ପାଢ଼ୀ ଦ୍ୱିତୀୟ ପର୍ଯ୍ୟାୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅଟଳ ମିଶନ ଯୋଜନାର ସମୀକ୍ଷା କରିବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଦୟଣା ଲାଗି ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଗତକାଲି ଚୈତ୍ର ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଦୟଣା ଚୋରି ନୀତି ଅନୁଷ୍ଠିତ ହୋଇଥିଲା। ଆଜି ସକାଳ ଧୂପ ନୀତି ପରେ ଶ୍ରୀମନ୍ଦିର ବେଢ଼ା ପରିକ୍ରମା କରାଯାଇ ପରମ୍ପରା ଅନୁଯାୟୀ ଚତୁର୍ଦ୍ଦଶୀ ତିଥିରେ ଶ୍ରୀଜୀଉଙ୍କୁ ଦୟଣା ଲାଗି କରାଯିବ। ଏହାକୁ ଦେଖିବା ଲାଗି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।